ନମସ୍କାର, ମୁଁ ଦୀପାଲି ନାୟକ। ମୋର ମେଫେଡ ନଗର ସାଲିଆ ସାହି। ଆଉ 2019 ମସିହାରେ ଯେଉଁ ଫନି ବାତ୍ୟା ହେଇଥିଲା ସେ ସମୟରେ ମୁଁ ପ୍ରେଗନେଣ୍ଟ ଥିଲି, 9 ମନ୍ଥ ମୋତେ ହେଉଥିଲା। ଆଉ ଯେଉଁ ଫନି ବାତ୍ୟା ଯେଉଁ ଆସିଲା ସେ ସମୟରେ ଆମେ ଆଗରୁ ପ୍ରସ୍ତୁତ ଥିଲୁ, ନ୍ୟୁଜରେ ଦେଖିଥିଲୁ। ବହୁତ ଜୋରରେ ବର୍ଷା ହେଇଥିଲା, ପବନ ହେଇଥିଲା, ବହୁତ ଜୋରରେ ଫନି ବାତ୍ୟା ଆସିଥିଲା। ଆମର ୱାର୍ଲ୍ଡ ଡିଭିଜନରେ ସମସ୍ତେ ଯାଇକି ଆଶ୍ରୟ ନେଇଥିଲେ, ଆଉ ମୁଁ ତ ସେ ସମୟରେ ଯାଇପାରିଲିନି କାରଣ ମୋର 9 ମନ୍ଥ ହେଉଥିଲା ଆଉ ଘର ଭିତରେ ହିଁ ଥିଲି। ସେ ସମୟରେ ବହୁତ କଷ୍ଟ ବି ହେଇଥିଲା, ଆଉ ସମସ୍ତେ ମୋତେ ଜଗିଥିଲେ ଘରେ, ଆଉ ସବୁକିଛି ପ୍ରସ୍ତୁତ ସହିତ ଥିଲୁ।